ନମସ୍କାର, ମୁଁ ସବିତା ମଲ୍ଲିକ କହୁଛି, ଶୁକ୍ରବିହାର 66 ୱାର୍ଡରୁ କହୁଛି। ଆଗରୁ ଡ୍ରେନ୍ ସଫା ହଉଥିଲା, ମୁଁ ବହୁତ ଖୁସି ଥିଲି। ଏବେ ଆଉ ଟିକେ ଜଲ୍ଦି ସଫା କରିଥାନ୍ତି, ମୁଁ ଆଉ ସ୍ଲାବ ପକେଇଥିଲେ ମୁଁ ବହୁତ ଖୁସି ହେଇଥାନ୍ତି। ବହୁତ ମଶା ମାଛି ମଧ୍ୟ ହଉଛି, ଛୋଟ ପିଲା ଗୁଡାକ ଅଛନ୍ତି ମଧ୍ୟ ଡ୍ରେନ୍ରେ ଗଳି ବୋହୁଛନ୍ତି। ଯଥା ଶୀଘ୍ର ନିରାକରଣ କରନ୍ତୁ।
ନମସ୍କାର।